नीलाद्रौ शंख मध्ये सतदल कमले रत्न सिंहासनस्थ रत्न सिंहासनस्थ सर्वालंकार युक्तं नवघन रुचिरं संयुक्तं जाग्रजन नवघन रुचिरं संयुक्तं जाग्रजन भद्राय वाम भागे रथ चरण युतं ब्रह्म रुद्रेन्द्र वंद्यं वेदानं सारमिशं स्वजनं परिवृतं ब्रह्मदारु स्मरामि ब्रह्मदारु स्मरामि जय जय जगन्नाथ कला ठाकुर जय जय नंद सुत मुरलीधर जय जय भक्त बंधु मधुसूदन जय जय कृपा सिंधु वंशीवरण जय जय दुख हरि नील माधव जय जय सुखकारी भक्त बांधव जय जय पूर्णानंद सिदारु ब्रह्म जय जय भक्त वंद्य नमो नम देवशिल्पी विश्वकर्मा चरित मुहि সেই চরিত মুহি বর্ণনা করিবি কৃপা কর গোসাই বর্ণনা করিবি কৃপা কর গোসাই শুন সাধু জন শুন পবিত্র কথা শ্রবণ মাত্রকে জীব সকল ব্যথা ধন জন গোপ লক্ষ্মী সবু মিলিব বাবা বিশ্বকর্মাঙ্কর কৃপা বর্ষিব গৃহ মধ্যে যদি বাস্তু দোষটি থিব বিশ্বকর্মাঙ্ক কৃপারু কটি সে জীব যানবাহনরে যদি থিবটি দোষ দুর্ঘটনা ঘটুথিব মাসকু মাস বিশ্বকর্মাঙ্ক কৃপারু হইব দূর তাহা হইব দূর লাগিব নাহি টিকেবে তাহা নজর লাগিব নাহি টিকেবে তাহা নজর সৃষ্টি আরম্ভ কালরে শ্রী নারায়ণ অনন্ত সজ্জারে করিথিলে শয়ন নাভি কমলরু ব্রহ্মা জাত হইলে বিষ্ণুঙ্ক আজ্ঞারে সৃষ্টি কার্য করিলে তাঙ্করি পুত্র যে বিশ্বকর্মা ঠাকুর জাত হই সৃষ্টি কলে সারা সংসার সমস্ত শিল্প কলার দেবতা সেই দেবশিল্পী নামে তাঙ্কু জানিছি মহি সৃষ্টির রচয়িতা শ্রী বিশ্বকর্মা আহা শ্রী বিশ্বকর্মা কিয়ে সে বর্ণি পারিব তাঙ্ক মহিমা কিয়ে সে বর্ণি পারিব তাঙ্ক মহিমা দেবালয় শিবালয় মঠ মন্দির যাহা দিশই নেত্রকু অতি সুন্দর সেই সুন্দরতা মধ্যে অছন্তি সিয়ে ତାଙ୍କୁ ବିଶ୍ୱକର୍ମା ବୋଲି ଜଗତ କହେ। ଯନ୍ତ୍ରୀ ଆଉ ଯନ୍ତ୍ରୀଙ୍କର ଆରାଧ୍ୟ ସେହି, ତାଙ୍କ ବିନା ଶିଳ୍ପ ଶିଳ୍ପୀ ମୂଲ୍ୟ ତ ନାହିଁ। ହାତୁଡ଼ି ନିହାଣ ଭାରି ବିଶ୍ୱକରତା, ସେହି ବିଶ୍ୱକରତା ବିଶ୍ୱକର୍ମା ବିନା ତୁଚ୍ଛ ସୃଷ୍ଟିର ଚିନ୍ତା, ବିଶ୍ୱକର୍ମା ବିନା ତୁଚ୍ଛ ସୃଷ୍ଟିର ଚିନ୍ତା। ଯେଉଁଠି ବିଶ୍ୱକର୍ମା ସେଇଠି ସୃଷ୍ଟି, ଯେଉଁଠି ମେଘମାଳା ସେଇଠି ବୃଷ୍ଟି। ସତ୍ୟଯୁଗେ ସ୍ୱର୍ଗପୁର ନିର୍ମାଣ କଲେ, ଦେବା ଦେବୀ ଯେତେ ଯାଇ ସେଠି ରହିଲେ। ଅପୂର୍ବ ସୁନ୍ଦର ଚାରୁଲତା ମଣ୍ଡିତ, ଖଞ୍ଜି ଦେଲେ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର। ବିଶ୍ୱକର୍ମା ଇନ୍ଦ୍ରପୁରୀ ନିର୍ମାଣ କଲେ, ନନ୍ଦନବନରେ ନାନା ପୁଷ୍ପ ଖଞ୍ଜିଲେ। ରଙ୍ଗଶାଳା ଦେବ ସଭା କଲେ ନିର୍ମାଣ, ସେହି କଲେ ନିର୍ମାଣ, ସେଇଠି ରହିଲେ ଯାଇ ଇନ୍ଦ୍ର ରାଜନ, ସେଇଠି ରହିଲେ ଯାଇ ଇନ୍ଦ୍ର ରାଜନ। ଇନ୍ଦ୍ରପୁରୀକୁ ସରସ ସୁନ୍ଦର କଲେ, ଇନ୍ଦ୍ରଙ୍କ ପାଇଁ ଏକ ଧନୁ ଗଢ଼ିଲେ। ହର ହର ମହାଦେବ ଦେଲେ ଆଦେଶ, ଇନ୍ଦ୍ରଙ୍କ ପାଇଁ ଧନୁଟେ କର ବିଶେଷ। ବିଶ୍ୱକର୍ମା ଶଙ୍କରଙ୍କ କଥା ମାନିଲେ, ଇନ୍ଦ୍ରଙ୍କ ପାଇଁ ଏକ ଧନୁ କରିଲେ। ସେହି ଧନୁ ନାମ ହେଲା ବିଜୟା ଧନୁ, ସେ ଧନୁ ଦେଖିଲେ ଭୁଲି ହୁଏନି ମନୁ। ଇନ୍ଦ୍ରଦେବ ଖୁସି ହୋଇ ସେହି ଧନୁକୁ, ଆହା ସେହି ଧନୁକୁ ଉପହାର ଦେଇଥିଲେ ପରଶୁରାମଙ୍କୁ, ଉପହାର ଦେଇଥିଲେ ପରଶୁରାମଙ୍କୁ। ପରଶୁରାମ ତାଙ୍କ ଶିଷ୍ୟ କର୍ଣ୍ଣଙ୍କୁ ଦେଲେ ବିଜୟା ଧନୁକୁ, କର୍ଣ୍ଣ ପାଖେ ରଖିଲେ। ଦ୍ୱାପର ଯୁଗରେ ମହାଭାରତ ହେଲା, ଧର୍ମ ଧର୍ମ ଯୁଦ୍ଧରେ ଯୁଦ୍ଧ ଚାଲିଲା। ପାଣ୍ଡବ କୌରବ ଦୁଇ ଭାଗ ହୋଇଲେ, ନିଜ ନିଜ ମଧ୍ୟରେ ସେ ଲଢ଼େଇ କଲେ। ଦୁର୍ଯ୍ୟୋଧନ ପକ୍ଷ ନେଇ ସେ କର୍ଣ୍ଣ ବୀର, ମହାଭାରତ ଯୁଦ୍ଧରେ କଲେ ସମର। ଅର୍ଜୁନଙ୍କ ହାତେ କର୍ଣ୍ଣ ବଧ ହୋଇଲେ, ସେହି ବଧ ହୋଇଲେ ବିଜୟା ଧନୁ ସେଠାରୁ ଫେରି ଆସିଲେ। ବିଜୟା ଧନୁ ସେଠାରୁ ଫେରି ଆସିଲେ, ପରଶୁରାମଙ୍କ ନିକଟେ ହୋଇଲେ ଉଭା। ବୀର ପରଶୁରାମ ହସ୍ତେ ପାଇଲେ ଶୋଭା, ତ୍ରେତୟା ଯୁଗରେ ଲଙ୍କାପୁର ନିର୍ମାଣ। ବିଶ୍ୱକର୍ମା କରିଥିଲେ ସୁଜନେ ଜାଣ, ମହାଦେବ ପାର୍ବତୀଙ୍କ ବିବାହ ପରେ। ବିଶ୍ୱକର୍ମାକୁ ଶଙ୍କର ସ୍ମରଣ କଲେ, ବିଶ୍ୱକର୍ମା ଆସି ତାଙ୍କୁ କଲେ ପ୍ରଣାମ, ଆସି କଲେ ପ୍ରଣାମ, କହିଲେ କାହିଁକି ମୋତେ କଲେ ସ୍ମରଣ, କହିଲେ କାହିଁକି ମୋତେ କଲେ ସ୍ମରଣ। ଶଙ୍କର କହିଲେ ବିଶ୍ୱକର୍ମା ହେ ଶୁଣ, ସୁନ୍ଦର ମହଲ ଏକ କର ନିର୍ମାଣ। ପାର୍ବତୀଙ୍କୁ ନେଇ ମୁଁ ହିଁ ସେଠି ରହିବି, କାହିଁକି ବା ଏଣେ ତେଣେ ଆଉ ବୁଲିବି। ସୁନ୍ଦର ସ୍ୱର୍ଣ୍ଣ ମହଲ କରି ନିର୍ମାଣ, ଶଙ୍କରଙ୍କୁ ବିଶ୍ୱ ବିଶ୍ୱକର୍ମା ଦେଲେ କି ଜାଣ। ସେ ମହଲ ଦେଖି ହର ସନ୍ତୁଷ୍ଟ ହେଲେ, ବିଶ୍ୱକର୍ମାଙ୍କୁ ବହୁତ ପ୍ରଶଂସା କଲେ। ପୁଲସ୍ତ ଋଷିଙ୍କୁ ମହାଦେବ ଡକାଇ, ମହାଦେବ ଡକାଇ ଗୃହ ପ୍ରବେଶର ବିଧି କରିଲେ ତହିଁ, ପ୍ରବେଶର ବିଧି କରିଲେ ତହିଁ। ପୁଲସ୍ତ ଋଷି ପ୍ରତିଷ୍ଠା କାର୍ଯ୍ୟ ସାରିଲେ, ଗୃହ ପ୍ରବେଶ ପାଇଁକି ଆଦେଶ ଦେଲେ। ପାର୍ବତୀ ଓ ମହାଦେବ ହୋଇ ହରସ, ସେ ସୁବର୍ଣ୍ଣ ମହଲକୁ କଲେ ପ୍ରବେଶ। ପୁଲସ୍ତ ଋଷିଙ୍କ ଏହି କାର୍ଯ୍ୟରେ ତହିଁ ସନ୍ତୁଷ୍ଟ ହୋଇଲେ ବାବା ଜଟା ଗୋସାଇଁ। କହିଲେ ଋଷିବର କଲମ କାର୍ଯ୍ୟ, ଦକ୍ଷିଣା ଦେବା ପାଇଁ ମୁଁ କରିଛି ଧାର୍ଯ୍ୟ। କାହିଁ କେତେ କାଳ ଋତ ରହିଛି ପ୍ରଥା, ଆହା ରହିଛି ପ୍ରଥା, ବ୍ରାହ୍ମଣ କାର୍ଯ୍ୟ ପରେ ଦକ୍ଷିଣା କଥା, ବ୍ରାହ୍ମଣ କାର୍ଯ୍ୟ ପରେ ଦକ୍ଷିଣା କଥା। ଦକ୍ଷିଣା ରୂପେ କିବା ଚାହୁଁଚ କୁହ, ପୂରଣ କରିବି ମୁଁ ହିଁ ତାହା ନିଶ୍ଚୟ। ମହାଦେବ ଶଙ୍କରଙ୍କ କଥାକୁ ଶୁଣି ପୁଲସ୍ତ କହିଲେ ପ୍ରଭୁ ପିନାକ ପାଣି। ଦାତା ପଣେ ସଂସାରେ ନାମଟି ରହୁ, ଏଇ ସୁବର୍ଣ୍ଣ ମହଲ ମୋହର ହେଉ। ଅନ୍ୟ କେଉଁଥିରେ ମୋର ଲୋଭଟି ନାହିଁ, ଦକ୍ଷିଣା ରୂପେ ୟାକୁ ଦିଅ ଗୋସାଇଁ। ମହାଯୋଗୀ ମହାତ୍ୟାଗୀ ଭୋଳା ଶଙ୍କର, ସେଇ ଭୋଳା ଶଙ୍କର ଦକ୍ଷିଣା ରୂପରେ ଦେଲେ ସୁବର୍ଣ୍ଣପୁର, ଦକ୍ଷିଣା ରୂପରେ ଦେଲେ ସୁବର୍ଣ୍ଣପୁର। ପୁଲସ୍ତ ଋଷି ଯେ ସେହି ମହଲ ନେଲେ, ତାଙ୍କ ନାତି କୁବେରକୁ ପ୍ରଦାନ କଲେ। କୁବେର ଠାରୁ ରାବଣ ଛଡ଼େଇ ନେଲେ, ସ୍ୱର୍ଣ୍ଣମୟ ଅଲଙ୍କାରେ ସେ ରାଜା ହୋଇଲେ। ଦ୍ୱାପର ଯୁଗରେ ତାଙ୍କ ନିର୍ମାଣ କଥା କହୁଛି ସାଧୁ ଜନେ ମନେ ରଖିଥା। ଦ୍ୱାରିକାପୁର ସେହି ନିର୍ମାଣ କଲେ, ଆହା ନିର୍ମାଣ କଲେ, ଭବ୍ୟ ଦିବ୍ୟ କରି ତାକୁ ଗଢ଼ି ତୋଳିଲେ, ଭବ୍ୟ ଦିବ୍ୟ କରି ତାକୁ ଗଢ଼ି ତୋଳିଲେ। ଅଠଚାଳିଶ କୋଷ ଏହି ଦ୍ୱାରକାପୁର ନିର୍ମାଣ କରିଲେ ବିଶ୍ୱକର୍ମା ଠାକୁର। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ କଲେ, ସୁପ୍ରଶସ୍ତ କରି ବାଟ ଘାଟ ରଖିଲେ। ପୁଷ୍କରିଣୀ ଚାନ୍ଦିନୀ ମଣ୍ଡପ କରିଲେ, ଭଗବାନ କୃଷ୍ଣ ସେଠି ରାଜା ହୋଇଲେ। ମହାନନ୍ଦରେ ସେଠି ପ୍ରଜା ପାଳିଲେ, ଦାସ ଦାସୀ କୁଟୁମ୍ବ ଯେ ଅନେକ ଥିଲେ। ବିଶ୍ୱକର୍ମା ଯେ ହସ୍ତିନାପୁର ରଚିଲେ, ହସ୍ତିନାପୁର ରଚିଲେ, କୌରବ ବଂଶ ସେଠାରେ ଶାସନ କଲେ, କୌରବ ବଂଶ ସେଠାରେ ଶାସନ କଲେ। ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧନ ଯେ ତହିଁ, ପାଞ୍ଚ ପାଣ୍ଡବଙ୍କୁ ଭାଗ ଦେଲା କି ନାହିଁ। ନାନା ଉପାୟରେ ସେହି କଷ୍ଟ ଯେ ଦେଲା, ଅକାରଣେ ସମସ୍ୟା ଯେ ସୃଷ୍ଟି କରିଲା। କୌରବ ସହ ପାଣ୍ଡବ ରହି ନ ପାରି, ଖାଣ୍ଡବନକୁ ସେ ଯେ ନେଲେ ଆଦରି। ମରୁଭୂମି ପରି ସେହି ଖାଣ୍ଡବ সে পরিপূর্ণ ধূতরাষ্ট্র ছল করি সে জানি দেলে আহা সে জানি দেলে ধর্মরাজ যুধিষ্ঠির সে জানি নেলে ধর্মরাজ যুধিষ্ঠির সে জানি নেলে বিশ্বকর্মা সে স্থানরে কলে নির্মাণ রহিলা অধর্ম পাখে ধর্মর টাণ মনোরম নগরী সে কলা মণ্ডিত রহিলে সেঠারে যাই জ্ঞানী পণ্ডিত বাস্তুবিদ্যা হিসাবরে নির্মাণ করি বিশ্বকর্মা দেলে সুখ সমৃদ্ধি ভরি